ପ୍ରିୟ ବିଦ୍ୟାର୍ଥୀଗଣ, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ଇଣ୍ଟରନେଟ୍ ରେଡ଼ିଓ ପ୍ରଜ୍ଞାବାଣୀର ଆଜିର ଏହି କାର୍ଯ୍ୟକ୍ରମକୁ ମୁଁ ଜ୍ୟୋତିପ୍ରକାଶ ମହାପାତ୍ର ଆପଣଙ୍କୁ ସ୍ୱାଗତ କରୁଛି। ଆଜି ଆମେ ଜାଣିବା ସମ୍ବାଦପତ୍ରରେ ସାହିତ୍ୟ କ'ଣ, ବା ଖବରକାଗଜରେ ବା ମିଡ଼ିଆ ଜଗତରେ ସାହିତ୍ୟ କେତେ ମାତ୍ରାରେ ପ୍ରକାଶିତ ହୁଏ ଏବଂ ସେ ସମ୍ପର୍କରେ ଅନ୍ୟାନ୍ୟ ତଥ୍ୟମାନ। ଆଜିକାଲି ପ୍ରାୟ ସବୁ ଓଡ଼ିଆ ଦୈନିକ ସମ୍ବାଦପତ୍ରରେ ସପ୍ତାହକୁ ଗୋଟିଏ ଯୋଡ଼ିଏ ସାହିତ୍ୟ ପୃଷ୍ଠା, ସାପ୍ତାହିକ ଏବଂ ପାକ୍ଷିକ ସମ୍ବାଦପତ୍ରରେ ମଧ୍ୟ ଅନ୍ତତଃ ଗୋଟିଏ ସାହିତ୍ୟ ପୃଷ୍ଠା ରହୁଛି। ଏହି ପୃଷ୍ଠାଗୁଡ଼ିକରେ ସାଧାରଣତଃ ଗଳ୍ପ, କବିତା, ପ୍ରତିଷ୍ଠିତ ସାହିତ୍ୟିକମାନଙ୍କ ସହ ସାକ୍ଷାତକାର ବା ସାହିତ୍ୟିକମାନଙ୍କର ପ୍ରୋଫାଇଲ୍, ରମ୍ୟ ରଚନା, ସାହିତ୍ୟ ସମ୍ପର୍କିତ ବିଷୟକୁ ନେଇ ଲିଖିତ ଫିଚର, ପୁସ୍ତକ ସମୀକ୍ଷା ଇତ୍ୟାଦି ସ୍ଥାନ ପାଉଛି। ସମ୍ବାଦପତ୍ର ପତ୍ରିକାରେ ଏପରି ସାହିତ୍ୟ ପୃଷ୍ଠା ବା ବିଭାଗ ଏକ ପରମ୍ପରାରେ ପରିଣତ ହୋଇଗଲାଣି। ହେଲେ ଯାହା ଚାଲିଛି ତାହା ହିଁ ଠିକ, ଏମିତି ସିଦ୍ଧାନ୍ତ ନେବା ଭୁଲ ହେବ। ସମ୍ବାଦପତ୍ର ପତ୍ରିକାରେ ସୃଜନାତ୍ମକ ସାହିତ୍ୟ, ଗଳ୍ପ ବା କବିତା ଇତ୍ୟାଦି ରହିବା ଉଚିତ କି ନୁହେଁ, ଏ ବିଷୟରେ ମତଭେଦ ରହିଛି। ଏ ପ୍ରଶ୍ନରେ ଆମେ ବ୍ୟକ୍ତିଗତ ମତାମତ ନେବା ପୂର୍ବରୁ ବିଷୟଟିକୁ ପ୍ରାଞ୍ଜଳ ଭାବରେ ଜାଣିନେବା ଜରୁରୀ। ଏହାର ପକ୍ଷ ଏବଂ ବିପକ୍ଷର ଯୁକ୍ତିଗୁଡ଼ିକ ଅନୁଶୀଳନ କରିବା ମଧ୍ୟ ଜରୁରୀ। ଯେଉଁମାନେ କହନ୍ତି ଯେ ସମ୍ବାଦପତ୍ରରେ ସାହିତ୍ୟ ରହିବା ଠିକ୍ ନୁହେଁ, ସେମାନଙ୍କ ଯୁକ୍ତିଗୁଡ଼ିକ ହେଲା: ଏକ, ସମ୍ବାଦପତ୍ରର ମୂଳ ଲକ୍ଷ୍ୟ ହେଉଛି ଖବର ଦେବା। ଖବରର ସଂଜ୍ଞା ଭାବରେ କୁହାଯାଇପାରେ ଏହା ହେଲା ସମୟ ଉପଯୋଗୀ ଏମିତି କିଛି କଥା ଯାହା ବହୁ ଲୋକଙ୍କୁ ଆଗ୍ରହୀ କରିପାରୁଥିବ। ଏ ଅର୍ଥରେ ଦେଖିଲେ ସୃଜନାତ୍ମକ ସାହିତ୍ୟ ସମ୍ବାଦ ନୁହେଁ, ତେଣୁ ସମ୍ବାଦପତ୍ରରେ ଏହା ରହିବା ଅନୁଚିତ। ଦୁଇ, ଲୋକେ ଖବର ଜାଣିବା ପାଇଁ ଏବଂ ବୁଝିବା ପାଇଁ ଖବରକାଗଜ କିଣନ୍ତି ଓ ପଢ଼ନ୍ତି। ଖବରକାଗଜରେ ଯେତିକି ଜାଗା ସାହିତ୍ୟ ପାଇଁ ଦିଆଯାଉଛି ସେହି ଜାଗାରେ ଆହୁରି ବହୁତ ଖବର ଦିଆଯାଇପାରନ୍ତା। ତିନି, ସୃଜନାତ୍ମକ ସାହିତ୍ୟରେ କଳ୍ପନା ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବହନ କରେ। ସମ୍ବାଦ କ୍ଷେତ୍ରରେ କଳ୍ପନାର ସ୍ଥାନ ଗୌଣ, ତଥ୍ୟ ଏଠି ମୁଖ୍ୟ। ଗୋଟିଏ ଉଦାହରଣ ଦିଆଯାଉ, ଗୋଟିଏ ଗଳ୍ପରେ ଗୋଟିଏ ଚରିତ୍ରର ନାଁ ରାମ ବଦଳରେ ଶ୍ୟାମ ଦେଲେ ଗଳ୍ପର ସାମଗ୍ରିକ ଆବେଦନରେ ବିଶେଷ କିଛି କ୍ଷତି ବା ବୃଦ୍ଧି ହେବ ନାହିଁ, କିନ୍ତୁ ସମ୍ବାଦ କ୍ଷେତ୍ରରେ ଏହା ଅକ୍ଷମଣୀୟ ଅପରାଧ। ଲୋକର ନାଁ ରାମ ବଦଳରେ ଶ୍ୟାମ ଲେଖିଲେ ସମ୍ପୂର୍ଣ୍ଣ ଖବରଟି ଭୁଲ ହୋଇଯିବ। ଖବରକାଗଜରେ ସାହିତ୍ୟ ପ୍ରକାଶ କଲେ ଖବରର ସାନ୍ଦ୍ରତା ଏବଂ ଗ୍ରହଣୀୟତା ଉପରେ ଆଞ୍ଚ ଆସିବ। ପାଠକେ ଅବଚେତନ ଭାବରେ ଖବରକୁ ଗଳ୍ପ ଏବଂ ଗଳ୍ପକୁ ଖବର ବୋଲି ମନେ କରିବାକୁ ଲାଗିବେ। ସାହିତ୍ୟ ପ୍ରକାଶ ପାଇଁ ସାହିତ୍ୟ ପତ୍ରିକା ରହିଛି, ସମ୍ବାଦପତ୍ରରେ ତାହା ଦିଆ ନଯାଉ। ଏବେ ଦେଖାଯାଉ ଯେଉଁମାନେ ଖବରକାଗଜରେ ସାହିତ୍ୟ ଦେଖିବାକୁ ଚାହାନ୍ତି ସେମାନଙ୍କ ଯୁକ୍ତିଗୁଡ଼ିକ କ'ଣ। ଏକ, ବହୁ ପାଠକ ସାହିତ୍ୟ ପଢ଼ିବାକୁ ଚାହାନ୍ତି, ଗପ, କବିତା, ରମ୍ୟ ରଚନା, ନିବନ୍ଧ ପଢ଼ିବାକୁ ସେମାନେ ଆଗ୍ରହୀ। ଖବରକାଗଜ ମାଧ୍ୟମରେ ସେମାନେ ତାହା ସୁବିଧାରେ ଏବଂ ଶସ୍ତାରେ ପଢ଼ିପାରନ୍ତି। ଯେକୌଣସି ସାହିତ୍ୟ ପତ୍ରିକା ଠାରୁ ସାହିତ୍ୟ ପୃଷ୍ଠାଟିଏ ଥିବା ଖବରକାଗଜର ଦାମ୍ ନିଶ୍ଚିତ ଏବଂ ନିହାତି ଭାବେ କମ୍। ଦୁଇ, ଖବରକାଗଜରେ କେବଳ ଖବର ପ୍ରକାଶ କଲେ ତାହା ପାଠକମାନଙ୍କୁ ସୁଖ ଲାଗିବ ନାହିଁ। ଖବର ସହିତ ସାମଗ୍ରିକ ଭାବେ ଖବରକାଗଜଟିକୁ ପାଠକମାନଙ୍କ ନିକଟରେ ଗ୍ରାହ୍ୟ ଓ ରୁଚିକର କରିବା ପାଇଁ ସେମାନଙ୍କ ମନଲାଖି ଅନ୍ୟାନ୍ୟ ବିଷୟ ମଧ୍ୟ ଦେବାକୁ ପଡ଼ିବ। ଯେହେତୁ ବହୁ ପାଠକ ସାହିତ୍ୟ ପଢ଼ିବାକୁ ଭଲ ପାଆନ୍ତି, ତେଣୁ ସାହିତ୍ୟ ପ୍ରକାଶ କରାଯିବା ଉଚିତ। ତିନି, ସମ୍ବାଦପତ୍ର ପତ୍ରିକାର ଏକ ସାମାଜିକ ଦାୟିତ୍ୱ ରହିଛି, ସମାଜର ସାମଗ୍ରିକ ମଙ୍ଗଳ ଓ ଉନ୍ନତି ଏହାର ବୃହତ୍ତର ଲକ୍ଷ୍ୟ। ସତ୍ ସାହିତ୍ୟ ଆମ ଚେତନାକୁ ମାର୍ଜିତ ଏବଂ ଶୁଦ୍ଧ କରେ, ତେଣୁ ଏ ଦୃଷ୍ଟିରୁ ପାଠକମାନଙ୍କର ନାନ୍ଦନିକ ରୁଚିକୁ ବଢ଼ାଇବା ପାଇଁ ସମ୍ବାଦପତ୍ରରେ ସାହିତ୍ୟ ରହିବା ଉଚିତ। ପକ୍ଷ ଏବଂ ବିପକ୍ଷ ଉଭୟ ଯୁକ୍ତିଗୁଡ଼ିକ ପ୍ରଣିଧାନ ଯୋଗ୍ୟ। ଏବେ ମୁଁ ନିଜସ୍ୱ ମତାମତ ଦେବା ପାଇଁ ଚାହୁଁଛି। ମୋ ମତରେ ସମ୍ବାଦପତ୍ର ପତ୍ରିକାରେ ସାହିତ୍ୟ ରହିବା ଉଚିତ, କିନ୍ତୁ ତା'ର ଚୟନ, ଉପସ୍ଥାପନ ଓ ବିଷୟବସ୍ତୁ, ସମ୍ବାଦପତ୍ରର ମୂଳ ଉଦ୍ଦେଶ୍ୟ ଓ ଆବେଦନ ସହିତ ତାଳ ମିଳେଇ ଚାଲିବା ଦରକାର। ଯେହେତୁ ଖବର ଦେବା ସମ୍ବାଦପତ୍ରର ମୂଳ ଲକ୍ଷ୍ୟ, ତେଣୁ ସାହିତ୍ୟ ପୃଷ୍ଠାରେ ସାହିତ୍ୟ ସମ୍ପର୍କିତ ଖବର, ଖବରର ବିଶ୍ଲେଷଣ, ଆଲୋଚନା, ପର୍ଯ୍ୟାଲୋଚନା, ଫିଚର ଓ ସାକ୍ଷାତକାରମାନ ଦିଆଯାଇପାରେ। ଏ ଧରଣର ଲେଖାଗୁଡ଼ିକରେ ତତ୍ତ୍ୱଠୁ ତଥ୍ୟର ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଦରକାର। ପୁସ୍ତକ ସମୀକ୍ଷା ମଧ୍ୟ ଏହାର ପରିସୀମା ଭିତରେ ଆସୁଛି। ଖବରକାଗଜରେ ପୁସ୍ତକ ସମୀକ୍ଷା ଅଧିକ ସମୀକ୍ଷାତ୍ମକ ନହୋଇ ପରିଚୟାତ୍ମକ ହେଲେ ଭଲ। ପାଠକଟିଏ ଖବରକାଗଜରୁ ଯଦି ପାଞ୍ଚଟା ବହି ବିଷୟରେ ମୋଟାମୋଟି ଭାବେ ସେ ବହିରେ କ'ଣ ଅଛି ଜାଣିପାରିଲା, ତେବେ ସେତିକି ଯଥେଷ୍ଟ। ଖୁବ୍ ଗଭୀର ଜଟିଳ ସୂକ୍ଷ୍ମ ତତ୍ତ୍ୱ ଉପସ୍ଥାପନ ଓ ବିଶ୍ଳେଷଣ କ୍ଷେତ୍ର ସମ୍ବାଦପତ୍ର ନୁହେଁ। ଖବରକାଗଜରେ ସୃଜନାତ୍ମକ ଲେଖା ପ୍ରକାଶ କ୍ଷେତ୍ରରେ ମଧ୍ୟ ଖବରକାଗଜର ନିଜସ୍ୱ ଆବେଦନ କଥା ଭୁଲିଗଲେ ଚଳିବ ନାହିଁ। ଖୁବ୍ ଦୀର୍ଘ ଗପ ବା କବିତା ଖବରକାଗଜ ପାଇଁ ଅନୁପଯୁକ୍ତ, କାରଣ ବହୁତ ସହଜ। ଖବରକାଗଜରେ ଅତି ଦୀର୍ଘ ଲେଖା ପାଠକକୁ କ୍ଲାନ୍ତ କରିଦିଏ, ସେ ତାକୁ ପରେ ପଢ଼ିବି ବୋଲି କହି ରଖିଦିଏ। ଏବଂ ଏକଥା ସମସ୍ତେ ଜାଣନ୍ତି ଯେ ଆଜିର ଖବରକାଗଜ କାଲିକୁ ବାସି, ତେଣୁ ପାଠକଟି ଆଉ ସେ ଲେଖା ପଢ଼ିପାରେ ନାହିଁ। ଗଳ୍ପ କବିତାର ଦୈର୍ଘ୍ୟ ତେଣୁ ଖବରକାଗଜ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, ଭାଷା ଓ ଶୈଳୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଖବରକାଗଜ ସାଧାରଣ ପାଠକଙ୍କ ପାଇଁ ଉଦ୍ଦିଷ୍ଟ, ତେଣୁ ଏଥିରେ ପ୍ରକାଶିତ ଗପ କବିତାର ଭାଷା ଓ ଶୈଳୀ ମଧ୍ୟ ସହଜ ଏବଂ ସାବଲୀଳ ହେବା ଉଚିତ। ପ୍ରିୟ ବିଦ୍ୟାର୍ଥୀଗଣ, ଆଶା କରେ ଆଜିର ଏହି ବିଷୟଟି ଆପଣମାନଙ୍କ ପାଇଁ ଉପାଦେୟ ସାବ୍ୟସ୍ତ ହେବ। ଧନ୍ୟବାଦ।